ଅନ୍ୟାନ୍ୟ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି। ଯଦି ଦେଖିବା କେତେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ରହିଛି, ଖାସ କରିକି ବାଲେଶ୍ୱରରେ 50 ମିଟର ଦୃଶ୍ୟମାନ ଦୂରତା, ସେହିପରି ଚାନ୍ଦବାଡ଼ିରେ ପାଖାପାଖି 150 ମିଟର ଦୃଶ୍ୟମାନ ଦୂରତା ରହିଥିଲା, ଯେଉଁଠି ଘନ କୁହୁଡ଼ି ଦୃଶ୍ୟମାନ ରହିଥିଲା। ତା ସହିତ ସର୍ବୋଚ୍ଚ ଦିନ ତାପମାତ୍ରା ଆମର ପାରାଖେମୁଣ୍ଡରେ 37.4°C ରେକର୍ଡ କରାଯାଇଛି, ସେହିପରି ମାଲକାନଗିରିରେ ମଧ୍ୟ 37°C ରେକର୍ଡ କରାଯାଇଛି। ଟ୍ୱିନ୍ ସିଟି ରେ ଭୁବନେଶ୍ୱର 34.6°C ଏବଂ କଟକରେ 34°C ଦିନ ତାପମାତ୍ରା ରେକର୍ଡ କରାଯାଇଛି। ବର୍ତ୍ତମାନ ଯଦି ଦେଖିବା କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, କିନ୍ତୁ ଗୋଟିଏ ପଶ୍ଚିମା ଝଡ଼ର ଆଗମନ ରହୁଛି, ଯାହା ପ୍ରଭାବରେ ଆଗାମୀ 24 ଘଣ୍ଟାରେ ଯଦି ଦେଖିବା ଆମର ସୁନ୍ଦରଗଡ଼, କେଉଁଝର, ବରଗଡ଼ ଏସବୁ ଜିଲ୍ଲାଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି। ଆସନ୍ତାକାଲି ମଧ୍ୟ ଆମର ଯେଉଁ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକ ରହୁଛି, ସେଥିରେ ମଧ୍ୟ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହୁଛି। ଏହିପରି 3 ଦିନ ପର୍ଯ୍ୟନ୍ତ ତୃତୀୟ ଦିନ ଆମର ମୟୂରଭଞ୍ଜ ଏବଂ ବାଲେଶ୍ୱରରେ କିଛି ଜିଲ୍ଲାରେ ବର୍ଷା ରହିବାର ସମ୍ଭାବନା ରହୁଛି। ଆଉ ଯଦି ଦେଖିବା ନିର୍ଦ୍ଦିଷ୍ଟ ଭାବରେ ପରବର୍ତ୍ତୀ ସମୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ, ଆଗାମୀ 2 ଦିନ ଯାଏ ରାଜ୍ୟର କିଛି କିଛି ଅଞ୍ଚଳରେ ଦିନ ତାପମାତ୍ରା ଆହୁରି 2° ଯାଏ ବୃଦ୍ଧି ହେବାର ସମ୍ଭାବନା ରହୁଛି। ଆଜି ଭୁବନେଶ୍ୱରରେ 36-37° ମଧ୍ୟରେ ଦିନ ତାପମାତ୍ରା ରହିବାର ସମ୍ଭାବନା ଥିବାବେଳେ ଦିନ ତମାମ ଆକାଶ ମେଘଶୂନ୍ୟ ଏବଂ ମୁଖ୍ୟତଃ ପାଗ ଶୁଖିଲା ରହିବାର ସମ୍ଭାବନା ପାଇଁ ପୂର୍ବାନୁମାନ ଜାରି କରାଯାଇଛି।